ॐ नमो भगवते वासुदेवाय। श्रीमद्भागवत दशम स्कंध एकविंश अध्याय। शुक उवाच, सुन राजन हरि रस, तुअटु गोविंदर दास, कृष्ण महिमा शुणि कर्णे, गोपी गोपाल तोष मने, राम कृष्णंकु पर संसी, किए देवता एथे आसी, नोहिले एड़े कर्म काही, विषम संकटु तारई, परम आनंद मुख चाही, चिंता छाड़िले तो सहोई, एमंते ग्रीष्म काल गला, बरसा ऋतु प्रसरिला, सकल ऋतुंकर सार, शस्य संपद मंच पूर, मेघे मिलिले शून्य पथे, बिजुली पवन संगते, भूमि सागर शून्य व्यापी, नीलजी मूत विश्वरूपी, आकाश मेघाच्छन्न होई, ज्योति प्रकाश नदिशई, गुणे आच्छन्न ब्रह्म जेन्हे, आकाश नदी सेते सने, भूमिर रस अष्टमास, आदित्य करिथिला ग्रास, तेजे अवनी दुख चाही, जल छाड़िला तोष होई, घोर सबदे मेघमाल, गर्जीण वर संति जल, हरिहरि बोल। प्राणी जीवन जल राशि, करुणा चित्तरे वरसी, पृथ्वी रवि तेजत्रासे, तापित थिला अष्ट मासे, जल पाइला तोष चित्ते, तपस्वी जनंकर मते, तपस्या फल जेन्हे पाई, मुंजंती अति सुखी होई, खद्योत कीट निशा मुखे, जगत आबोरिले सुखे, पाषाणे जेन्हे कली जुगे, वेद निंदंती पाप जोगे, मंडुके मेघ नाद सुनी, गर्जंती आबोरिण पाणी, रजनी अंते विप्रजने, करंती वेद ध्वनि जेन्हे, अलप नदी पुरिले, लहरी घेनी उछुड़िले, पुणी सुखंती जल अंते, अलप लोकंकर मते, तृणरे इंद्र गोप मिशी, सैन्य संपद प्राय दिशी, छतुए छत्र प्राय होई, राजांक प्राय दिशे मही, नाना प्रकारे शस्य राशि, एणे पूरित मही दिशी, शस्य संपदे क्षेत्र माने, देखी आनंद कृषि जने, दरिद्रंकर कृषि नासे, ताप कराइले विशेषे, दैव बल विश्वासे, तापे कपाइले विशेषे, अशेष जीव जल स्थले, जल भक्षिले कुतूहले, दिनकु दिन पुष्ट होई, हरि सेवक प्राय रही, समुद्र नदींकर मेले, कल्लोल उठे पुण्य जले, अल्प जोगींकर चित, जेन्हे चंचल गुणे ग्रस्त, पर्वते जल धारा घाए, छिड़ते न करंती भये, कृष्ण आश्रित प्राणी जेन्हे, दुखित नुहंती व्यसने, पथ होइला तृणमय, बाटर न मिलिला थय, ब्राह्मणे वेद पासोरिले, जेमंते हंती पचारिले, जगत बंधु मेघ माले, बिजुली न रहे निश्चले, गुणी पुरुष थाउ मेले, बिटपी मन जेन्हे टले, जलद मध्ये इंद्र चाप, दिशई नील पित रूप, तृतीय गुणे होई जूत, निर्गुण पुरुष जे मंत, चंद्र नदी से मेघाच्छन्ने, मिथ्या वचने सत्य जेन्हे, मयूरे गिरी शिखे थाई, नृत्य करंती मेघे चाही, अतिथि देखी भक्त जने, जेसने तो ଦୋଷ ହନ୍ତି ମନେ ବୃକ୍ଷଙ୍କ ମୂଳେ ଜଳ ପଶି ଫଳ ପଲ୍ଲବ ପର କାଶି ତପର ଅନ୍ତେ ଫଳ ପାଇ ତପସ୍ୱୀ ଜେହ୍ନେ ତୁଷ୍ଟ ହୋଇ ଜଳ କୁକୁଟ ଆଦି ହଂସ ପଙ୍କ କଣ୍ଟକେ କଲେ ବାସ ଦୁଃଖ କଷଣେ ନର ନାରୀ ଜେସନେ ଗୃହେ ବାସ କରି ଜଳ ପ୍ରଭାହେ ବନ୍ଧ ଭାଙ୍ଗେ ଜେହ୍ନେ ପାଷଣ୍ଡେ ବେଦ ମାର୍ଗେ ପବନ ଯୋଗେ ମେଘ ବଢି ଅମୃତ ପ୍ରାୟ ଜଳ ଛାଡ଼ି ବିପ୍ରଙ୍କ ବୋଲେ ମହି ପାଳେ ଜେହ୍ନେ ଦିଅନ୍ତି ଦାନ କାଳେ ବରସାର ସେବନ ଭୂଇ ଖର୍ଜୁର ଜମ୍ବୁମୟ ହୋଇ ଗୋରୁ ଗୋପାଳ ସଙ୍ଗେ ଘେନି ବନେ ବି ଜୟ ଭାଇ ବେନି ଗାଈ ସ୍ତନ ଭର ହୋଇ କର୍ଦ୍ଦମେ ନ ପାରନ୍ତି ଯାଇ କୃଷ୍ଣର ଡାକ ଶୁଣି କର୍ଣ୍ଣେ ନିକଟେ ମିଳିଲେ ବହନେ କାନନେ ଯେତେ ଜୀବ ଥିଲେ ଗିରିକନ୍ଦରେ ଆଶ୍ରେ କଲେ ସକଳ ବୃକ୍ଷେ ମଧୁସ୍ରବେ ବରଷା ଋତୁର ସ୍ୱଭାବେ ଗାଈ ଚରାନ୍ତି ନନ୍ଦବାଳ ଭକ୍ଷନ୍ତି ଫଳ କନ୍ଦମୂଳ ବସନ୍ତି ବୃକ୍ଷଙ୍କର ତଳେ ଦିନ ହରନ୍ତି କୁତୁହଳେ ହରିହରି ବୋଲ ଦଧି ଅନ୍ନାଦି ଘରୁ ଆଣି ଜଳ ନିକଟେ ଚକ୍ର ପାଣି ଗୋପାଳ ମେଳେ ବେନି ଭାଇ ଭୁଞ୍ଜନ୍ତି ଶିଳା ପରେ ଥୋଇ କୋମଳ ଘାସେ ପଶୁଗଣେ ଚରନ୍ତି ମୁଦ୍ରିତ ଲୋଚନେ ବରଷା ଦେଖି ବ୍ରହ୍ମରାଶି ନିଜ ମହିମା ପରସଂସି ବନେ ବୁଲନ୍ତି ନନ୍ଦବାଳ ପ୍ରବେଶ ସରଦର କାଳ ଶୁକଳ ମେଘ ଶୂନ୍ୟ ଦିଶି ବିଷ୍ଣୁର ତେଜ ପରକାଶି ଭୂମିରେ ଯେତେ ଜଳ ଥିଲା ଶରଦେ ନିର୍ମଳ ହୋଇଲା ଭ୍ରଷ୍ଟ ଯୋଗୀଙ୍କ ଚିତ୍ତ ଜେହ୍ନେ ପୁଣି ନିର୍ମଳ ଯୋଗ ଧ୍ୟାନେ ଶରଦ ଭୟ ମେଘ ଗଲା ଆକାଶ ନିର୍ମଳ ଦିଶିଲା ଭାଙ୍ଗିଲା ଜନ୍ତୁଙ୍କ ଗହଳ ଜଳୁ ହରିଲା ପଙ୍କମଳ ହରି ଭକତି ବଳେ ଜେହ୍ନେ ପାତକ ନଲା ଗଇ ମନେ ସକଳ ଜଳ ଛାଡ଼ି ମେଘେ ଶୁଭ୍ର ଦିଶିଲେ ଶୂନ୍ୟ ମାର୍ଗେ ସଂସାର ମୋହ ଛାଡ଼ି ଜନେ ଜେହ୍ନେ ଦିଶନ୍ତି ଯୋଗ ଧ୍ୟାନେ ପର୍ବତେ ଯେତେ ଜଳ ଥିଲା ସଞ୍ଚରି ଭୂମିରେ ପଡ଼ିଲା ଉତ୍ତମ ଶିଷ୍ୟ ତୋଷ ହୋଇ ଗୁରୁ ଜେସନେ ଜ୍ଞାନ ଦେଇ ଅଳପ ଜଳେ ଜନ୍ତୁ ଥାଇ ରବି କିରଣେ ଭୟ ପାଇ ଜୀବନ ଦିନୁ ଦିନ କ୍ଷୀଣ ଦରିଦ୍ର କୁଟୁମ୍ବ ଜେସନ ଗଭୀର ଜଳେ ମୀନ ଥିଲେ ରବି କିରଣ ନ ଜାଣିଲେ ଜଳେ ରମନ୍ତି ତୋଷ ଚିତ୍ତେ ଅଜ୍ଞାନୀ ଜନଙ୍କର ମତେ ଭୂମିରେ ପଙ୍କ ଧୀରେ ଧୀରେ ଶୁଖିଲେ ଶରଦ ଶିଶିରେ ଜେସନେ ଯୋଗଲୟ ପାଇ ଅଜ୍ଞାନ ଭାବ କ୍ଷୟ ଯାଇ ଶରଦ ଋତୁ ଗୁଣ ଭେଦି ନିଶ୍ଚଳ ହୋଇଲା ବାରିଧି ବେଦ ବେଦାନ୍ତେ ପାଇ ତତ୍ତ୍ୱ ଜେସନେ ଜ୍ଞାନୀଙ୍କର ଚିତ କୃଷକେ ମିଳି ଧାନ୍ୟ କ୍ଷେତ୍ରେ ଜଳ ବାନ୍ଧିଲେ ଦୃଢ଼ ମତେ ଯୋଗିଏ ପବନର ବଳେ ଇନ୍ଦ୍ରୀ ରୁନ୍ଧନ୍ତି ଜେହ୍ନେ କାଳେ ଶରଦ ରବି ତେଜ ଲାଗି ଜନ୍ତୁଏ ହୁଅନ୍ତି ଦୁଃଖ ଭାଇ। ଲାଗି ରଜନୀ ନାଥ ତାହା ହରି ଜେହ୍ନେ ଗୋବିନ୍ଦ ବ୍ରଜନାରୀ ନିର୍ମଳ ଦିଶେ ଶୂନ୍ୟ ପଥ ଗ୍ରହ ନକ୍ଷତ୍ର ନିଶିନାଥ ଶବଦ ବ୍ରହ୍ମ ଜାଣି ଜେହ୍ନେ ସାଧୁ ପୁରୁଷଙ୍କର ମନେ ନକ୍ଷତ୍ର ଗଣ ମଧ୍ୟେ ଶଶି ଅଖଣ୍ଡ ମଣ୍ଡଳ ପ୍ରକାଶୀ ଯାଦବ ଭୋଜ ବଂଶ ମଧ୍ୟେ ଗୋବିନ୍ଦ ଯେ ସନେ ଆନନ୍ଦେ ଚନ୍ଦ୍ର କୁମୁଦ ଜଳ ରାଶି ପବନ ପ୍ରସରନ୍ତେ ନିଶି ଗାଈ ହରିଣୀ ପକ୍ଷୀ ନାରୀ ଶରଦ ଋତୁ ମଧ୍ୟେ ଚାରି ଇଚ୍ଛନ୍ତି ନିଜ ସ୍ୱାମୀ ସଙ୍ଗ ମାୟା ଭିଆଣ ଶ୍ରୀରଙ୍ଗ ହରିହରି ବୋଲ କୁମୁଦ ବିନା ଜଳ ଫୁଲେ ଆନନ୍ଦ ଦିବାକର ତୁଲେ ରାଜାର ତେଜେ ପ୍ରଜା ଜେହ୍ନେ ଆନନ୍ଦ ହୁଅନ୍ତି ଚୋର ବିନେ ପୁର ପାଟଣା ଗ୍ରାମ ଭୂଇଁ ଚନ୍ଦ୍ର ଉତ୍ସବ ବିରାଜୟୀ କୃଷ୍ଣର ମାୟା ଶସ୍ୟ ରାଶି ଦେଖି ମାନବେ ପର ସଂସି ଋଷି ନୃପତି ବଣିଜାରେ ପ୍ରବାସ କଲେ ଯେ ଯାହାରେ ଆୟୁଷ ଅନ୍ତେ ଜେହ୍ନେ ସିଦ୍ଧେ କାଳେ ଭୁଞ୍ଜନ୍ତି ବ୍ରହ୍ମ ପଦେ ମୁନି କହନ୍ତି ରାଜା ଆଗେ ବାଳକ ଲୀଳାର ସ୍ୱଭାବେ ଶରଦ କାଳେ ବନଚାରି ରାମ ଗୋପାଳ ନର ହରି ହରି ଚରିତ ଭାଗବତ କହି ଦାସ ଜଗନ୍ନାଥ ଭାବେ ହରି ଚରିତ ଭାଗବତ ଭାବେ କହି ଦାସ ଜଗନ୍ନାଥ ହରିହରି ବୋଲ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦଶମ ସ୍କନ୍ଧେ ପୂର୍ବାର୍ଦ୍ଧେ ପ୍ରାବୃଟ ଶରଦ ବର୍ଣ୍ଣନମ୍ ନାମ ଏକବିଂଶ ଅଧ୍ୟାୟ।